నూనం తపోజస్యాన మనో నిర్జయ జ్ఞానం క్వచిజ్ఞాసంగవర్జిత మహాంతస్యాన నిర్జయ ଷଷ୍ଠ ମନ୍ୱନ୍ତରରେ ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳା ହେଇଥିଲା, ଯେଉଁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ। ସେଇଥିରେ ଯେତେବେଳେ ଦେବତା ଏବଂ ଅସୁରମାନଙ୍କ ଭିତରେ ସଂଗ୍ରାମ ହେଇକରି ଦେବତାମାନେ ହାରିଗଲେ, ସେମାନେ ଭଗବାନ ପାଖରେ ଯାଇକି ପ୍ରାର୍ଥନା କଲେ। ଭଗବାନ କହିଲେ, ବ୍ରହ୍ମାଙ୍କର ସ୍ତୁତି ଆମେ କାଲି ଶୁଣୁଥିଲେ, ତେଣୁ ବ୍ରହ୍ମା ଭଗବାନ ତାଙ୍କ ପାଇଁ ପ୍ରଶ୍ନ ହେଇକିରି କହିଲେ, ତୁମେ ଯାଇକିରି ସେଇ ଅସୁରମାନଙ୍କ ସହିତ ସନ୍ଧି କର, ସନ୍ଧି କରିକିରି ତୁମେ ସମୁଦ୍ର ମନ୍ଥନ କର। ସମୁଦ୍ର ମନ୍ଥନରୁ ମୁଁ ତୁମକୁ ସାହାଯ୍ୟ କରିବି ସମୁଦ୍ର ମନ୍ଥନରେ, ଏବଂ ସେଠୁ ଯେଉଁ ଅମୃତ ବାହାରିବ ସେ ଅମୃତ ପାନ କଲେ ତୁମେ ବଳଶାଳୀ ହେଇକିରି ଅସୁରମାନଙ୍କୁ ପୁଣି ଜିତିପାରିବ। ତେଣୁ ଏଇଭଳି ଭାବରେ କହିବାରୁ ଦେବତାମାନେ ସେଠୁ ଆସିକିରି, ଦେବତାମାନଙ୍କର ଯେ ଇନ୍ଦ୍ର ମୁଖ୍ୟ, ସେ ଅସୁରମାନଙ୍କ ଦୈତ୍ୟମାନଙ୍କର ଯେ ମୁଖ୍ୟ, ବଳିଙ୍କ ପାଖକୁ ଯାଇ ତାଙ୍କ ସହିତ ସନ୍ଧି ପ୍ରସ୍ତାବ ନେଇକି ଗଲେ ଏବଂ ସେଥିରେ ସମସ୍ତେ ରାଜି ହେଲେ। ତେଣୁ ସମସ୍ତେ ଯେତେବେଳେ ଆଣିକି ଆସୁଛନ୍ତି ମନ୍ଦର ପର୍ବତକୁ, ମନ୍ଦର ପର୍ବତଟା ଏତେ ଭାରି ଯେ ତଳେ ପଡ଼ିଗଲା, ସୁନାର ପର୍ବତ ସଜାର ଯୋଜନା କେତେ ତାର ସବୁ ଉଚ୍ଚତା, ତେଣୁ ଏସବୁ ପଡ଼ିକିରି କେତେ ଦେବତା ଏବଂ ଅସୁରମାନେ ମଧ୍ୟ ମରିଗଲେ, ମୃତ୍ୟୁବରଣ କଲେ। ତେଣୁ ଦେବତାମାନେ ଭଗବାନଙ୍କୁ ସ୍ମରଣ କରିବାରୁ ଭଗବାନ ପୁଣି ଆସିକିରି ସେଠି ଆବିର୍ଭାବ ହେଲେ ଏବଂ ଗୋଟେ ହାତରେ ଗରୁଡ଼ଙ୍କ ପୃଷ୍ଠରେ ଆସିଥିଲେ, ଗୋଟେ ହାତରେ ସେ ମନ୍ଦିର ପର୍ବତକୁ ନେଇକି ଗରୁଡ଼ ପୃଷ୍ଠରେ ରଖିଲେ ଏବଂ ସମସ୍ତ ଦେବତା ଏବଂ ଅସୁରମାନେ ଏବଂ ଭଗବାନ ନିଜେ ସେ ଗରୁଡ଼ ଉପରେ ବସିକିରି ଯାଇକି ପହଞ୍ଚିଲେ ସମୁଦ୍ର କୂଳରେ, କ୍ଷୀର ସମୁଦ୍ର କୂଳରେ ପହଞ୍ଚିଲେ। ଏବଂ ସେଇଠି ଭଗବାନ ତାଙ୍କୁ ବିଦାୟ ଦେଲେ ଗରୁଡ଼ଙ୍କୁ, କାହିଁକିନା ସେଠି ନାଗ, ଅନନ୍ତ ନାଗ ଆସିବେ, ଅନନ୍ତ ନାଗ ହେଉଛନ୍ତି ଖାଦ୍ୟ ଗରୁଡ଼ଙ୍କର। ତେଣୁ ବିଦାୟ କଲେ ଏବଂ ଦେବତାମାନେ ଏବଂ ଅସୁରମାନେ ଯାଇକି ଅନନ୍ତ ନାଗକୁ ଅନୁରୋଧ କରିକିରି ସେ ଅନନ୍ତ ନାଗ ଆସିଲେ। ଅନନ୍ତ ନାଗକୁ ଧରିକିରି ସେ ଗୁଡ଼େଇକିରି, ସେ ମନ୍ଦିର ପର୍ବତ ଗୁଡ଼େଇକିରି ସମୁଦ୍ର ମନ୍ଥନ ଲୀଳା ଆରମ୍ଭ କରିବା ପାଇଁ ଆସିଥିଲେ। ଯେତେବେଳେ ଭଗବାନ ଯେତେବେଳେ ଦେବତାମାନେ ଅସୁରମାନେ କି କେଉଁ ପଟେ ଟାଣିବ, ତେଣୁ ଭଗବାନ ପ୍ରଥମେ ଯାଇକିରି ଅନନ୍ତ ନାଗଙ୍କର, ବାସୁକି ନାଗଙ୍କର ମୁଖ ପଟରେ ଯାଇ ଧରିଲେ। ତେଣୁ ଅସୁରମାନେ କହିଲେ, ଆମେ କାହିଁକି ପଛପଟେ ଧରିବୁ, ଆମେ ତ ମଧ୍ୟ ଦେବତାମାନଙ୍କ ଭଳି ବହୁତ ଆମର ରହିଛି, ବୁଦ୍ଧି ରହିଛି, ଆମେ ମଧ୍ୟ ସ୍ୱାଧ୍ୟାୟ ସୁତ ସମ୍ପନ୍ନା ପ୍ରଖ୍ୟାତ ଜନ୍ମକର୍ମ ବି, ଆମର ଜନ୍ମକର୍ମ ସବୁ ପ୍ରଖ୍ୟାତ ଅଛି, ଆମେ ବହୁତ ଶାସ୍ତ୍ର ଅଧ୍ୟୟନ କରୁଛୁ, ଏଭଳି କହିକିରି କହିଲେ ଭଗବାନ ହସିକିରି ପଛପଟକୁ ପଳାଇଲେ। ଫଳରେ ଭଗବାନ ଅଜିତ, ଦେବତାମାନେ ମଧ୍ୟ ଭଗବାନଙ୍କ ସହିତ ମିଶିକିରି ପଛପଟରେ କହିଲେ, ଅସୁରମାନେ ଆଗପଟେ ମିଶିକିରି ଇଏ କଲେ, ସମୁଦ୍ର ମନ୍ଥନ ଆରମ୍ଭ କଲାବେଳକୁ। କିନ୍ତୁ ଯେହେତୁ ତଳେ କୌଣସି ନାହିଁ, ସପୋର୍ଟ ନାହିଁ, ତେଣୁ ମନ୍ଦିର ପର୍ବତ ସେ ସମୁଦ୍ର ମଧ୍ୟରେ ବୁଡ଼ିଗଲା। ତେଣୁ ଭଗବାନ ଗଛ ପର୍ବ ଧାରଣ କରିକିରି ତାକୁ ଉତ୍ତୋଳନ କଲେ, ମନ୍ଦର ପର୍ବତକୁ ଉତ୍ତୋଳନ କରିକିରି ତାପରେ ସମୁଦ୍ର ମନ୍ଥନ ଆରମ୍ଭ ହେଲା। ଭଗବାନ ହେଉଛନ୍ତି ସିଏ ଯାହାଙ୍କ ପୃଷ୍ଠରେ ଏତେ ବିରାଟ 10,000 ଯୋଜନର ମନ୍ଦର ପର୍ବତକୁ ଯେତେବେଳେ ବନ୍ଥା ହେଉଥିଲା, ସେ ଆମର ଯେମିତି ଶରୀରରେ କଣ୍ଡୁ ହେଲେ, କୁଣ୍ଡେଇ ହେଲେ ଆମେ ଯେମିତି କୁଣ୍ଡଉଛେ, ଆନନ୍ଦ ଅନୁଭବ କରୁଛେ, ସେଇଭଳି ଭାବରେ ଆନନ୍ଦ ସେ ଅନୁଭବ କରୁଛି। ଏବଂ ସେ ନିଦ୍ରା ପଳେଇଲେ, ନିଦ୍ରା ହେଇଗଲା ତାଙ୍କର, ନିଦ୍ରାରେ ପଡ଼ିଲେ, ଏତେ ଆନନ୍ଦ ଲାଗିଲା ତାଙ୍କୁ। ଆଜିକାଲି ଯେଉଁ ଭଗବାନଙ୍କୁ ଆମର ଶ୍ରୀ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଆଜିକାଲିର ଭଗବାନଙ୍କୁ ଯଦି ତାଙ୍କ ପିଠିରେ ଗୋଟେ କ୍ୱିଣ୍ଟାଲର ପଥର ଯଦି ରଗଡ଼ିଦେବ ସେ ବଞ୍ଚିଯିବେ, ତାହେଲେ ତାଙ୍କୁ ଭଗବାନ ବୋଲି ଆମେ ଧରିପାରୁ। ତେଣୁ ତଥାକଥିତ ଭଗବାନ ଆଜିକାଲି ବହୁତ ବାହାରୁଛନ୍ତି। ତେଣୁ ଭଗବାନ ଯେ ଭଗବତା ଏଠି ଦେଖାଯାଉଛି। ତେଣୁ ଏଇଭଳି ଭାବରେ ଯେତେବେଳେ ସମୁଦ୍ର ମନ୍ଥନ ଆରମ୍ଭ ହେଲା, ସେତେବେଳେ ପ୍ରଥମେ ବିଷ ବାହାରିଲା, ବିଷ ବାହାରିଲା ଯେତେବେଳେ ସମସ୍ତେ ଯାଇକିରି ଶିବଜୀଙ୍କୁ ପ୍ରାର୍ଥନା କଲେ। ତେଣୁ ଶିବଜୀ ସେମାନଙ୍କ ପ୍ରାର୍ଥନାରେ ପାର୍ବତୀଙ୍କୁ ପରାମର୍ଶ କରିକିରି ସେ ତାଙ୍କ ପତ୍ନୀଙ୍କ ସହ ପରାମର୍ଶ କରିକିରି ସେ ବିଷୟଟାକୁ ପାଳନ କଲେ। ସମଗ୍ର ଲୋକ ସମାଜର କଲ୍ୟାଣ ପାଇଁ ସେ ବିଷୟଟି ପାଳନ କଲେ, କିନ୍ତୁ ବିଷୟ ପାଳନ କଲେ ମଧ୍ୟ ତାଙ୍କର କିଛି ହେଲାନି। ତାଙ୍କର କଣ୍ଠରେ ତାଙ୍କର ଶକ୍ତି ଥିଲା, ତାଙ୍କ କଣ୍ଠରେ ସବୁ ଧାରଣ କଲେ ବିଷକୁ। ଭିତରକୁ ନହେଲେ ଯଦି ବହୁତ ଜୀବ ଅଛନ୍ତି ମରିଯିବେ, ତେଣୁ କଣ୍ଠରେ ଧାରଣ କଲେ, ତେଣୁ ତାଙ୍କର ନାମ ହେଲା ନୀଳକଣ୍ଠ। ବହୁତ ସୁନ୍ଦର ଦୃଶ୍ୟ ତାଙ୍କର ନୀଳକଣ୍ଠ। ତା ପୂର୍ବରୁ ତାଙ୍କ କଣ୍ଠ ତାଙ୍କର ଶରୀର ରଙ୍ଗ ଭଳି ଥିଲା, କିନ୍ତୁ ଏଇଟାକୁ ପାନ କରିକିରି ନୀଳକଣ୍ଠ ହେଇଗଲେ। ତେଣୁ ଏଇଭଳି ଭାବରେ ତାପରେ ସବୁ ବିଭିନ୍ନ ପ୍ରକାର ପଦାର୍ଥ ବାହାରିଲା। ପ୍ରଥମେ ବାହାରିଲା ଗାଈ, ବାହାରିଲା ଗାଈକୁ ଦେହ ଦିଆଗଲା, ଦେବତାମାନଙ୍କୁ ଦିଆଗଲା, ଅସୁରମାନେ ଏ ମୁନି ଋଷିମାନଙ୍କୁ ଦିଆଗଲା। ତାପରେ ବାହାରିଲା କଳ୍ପତରୁ ବାହାରିଲା, ସେଠୁ ଦେବତାମାନେ ନେଇଗଲେ। ଅସୁରମାନଙ୍କୁ ଭଗବାନ ଯାଚିଲେ, କିନ୍ତୁ ସେ ନେଲେନି, ଦେବତାମାନେ ନେଲେ। ତାପରେ ଲକ୍ଷ୍ମୀ ନେଇ ବାହାରିଲେ, ମଣି କୌସ୍ତମଣି ବାହାରିଲେ, କୌସ୍ତମଣି ଭଗବାନ ବିଷ୍ଣୁ ନେଲେ। ତାପରେ ଏଇ ଯେଉଁ ଲକ୍ଷ୍ମୀ ବାହାରିଲେ, ଲକ୍ଷ୍ମୀ ପ୍ରତି ସମସ୍ତେ ଆକର୍ଷିତ ହେଇକି ରହିଲେ, ଲକ୍ଷ୍ମୀଙ୍କ ସୌନ୍ଦର୍ଯ୍ୟ ଦେଖିକି ଆକର୍ଷିତ ହେଲେ। ତେଣୁ ସେହି ସମୟରେ ସ୍ୱୟମ୍ବର ରଚନା କରାଗଲା, ଏବଂ ସ୍ୱୟମ୍ବର ରଚନା ସମୟରେ ଲକ୍ଷ୍ମୀ ଦେବୀ ଚିନ୍ତା କରୁଛନ୍ତି ତାଙ୍କର ପ୍ରକୃତ ବର କିଏ, ତାଙ୍କର ପ୍ରକୃତ ପତି କିଏ। ତେଣୁ ତିନୋଟି ଶ୍ଳୋକରେ ସେ ତାଙ୍କର ଭଗବତା କି ଭଗବାନଙ୍କର ସଂଜ୍ଞା ପ୍ରଦାନ କରୁଛନ୍ତି। ଏହି ଶ୍ଳୋକରେ ସେ କହୁଛନ୍ତି, ନୂନଂ ତପୋଜସ୍ୟ ନ ମନୋ ନିର୍ଜୟ। ବହୁତ ବ୍ୟକ୍ତି ତପସ୍ୟା କରୁଛନ୍ତି, କିନ୍ତୁ ନ ମନୁ ନିର୍ଜୟ, କ୍ରୋଧକୁ କଣ୍ଟ୍ରୋଲ କରିପାରୁନାହାନ୍ତି। ଜ୍ଞାନ କଚିତ ନ ସଂଘବର୍ଜିତ, ବହୁତ ଲୋକଙ୍କ ଜ୍ଞାନ ଅଛି, ବୃହସ୍ପତିଙ୍କର ଶୁକ୍ରାଚାର୍ଯ୍ୟଙ୍କର ବହୁତ ଜ୍ଞାନ ଅଛି, କିନ୍ତୁ ସଂଘବର୍ଜିତ ନୁହଁ। ସେ ଯାହା ପାଖରେ ରହୁଛନ୍ତି ତାରି କେମିତି ମଙ୍ଗଳ ପାଇଁ ଚିନ୍ତା କରୁଛନ୍ତି। କଶ୍ଚିନ ମହାନ୍ତ ସେ ନ କାମ ନିର୍ଜୟ, ବହୁତ ମହାନ୍ ବ୍ୟକ୍ତି ଅଛନ୍ତି, ବ୍ରହ୍ମା ଆଦି ବହୁତ ମହାନ ବ୍ୟକ୍ତି ଅଛନ୍ତି, କିନ୍ତୁ ସେ ତାଙ୍କର କାମନାଟାକୁ ଜୟ କରିପାରୁନାହାନ୍ତି। କିନ୍ତୁ ସ ଈଶ୍ୱର କିଂ ପରତ ବ୍ୟାପା ଆଶ୍ରୟ, ସେ କି ଈଶ୍ୱର? ଏମିତି ଇନ୍ଦ୍ର ଜଣେ ଈଶ୍ୱର ନିୟନ୍ତ୍ରଣକାରୀ, ଦେବତାମାନଙ୍କ ନିୟନ୍ତ୍ରଣକାରୀ, ତ୍ରିଲୋକର ଅଧିପତି ସିଏ ଇନ୍ଦ୍ର, କିନ୍ତୁ ଅସୁରମାନେ ଯେତେବେଳେ ଆସନ୍ତି ପରାଜୟ ହେଉଛନ୍ତି, ସେ ଭଗବାନଙ୍କୁ ଆଶ୍ରୟ ଦେଉଛନ୍ତି, ଉପେନ୍ଦ୍ର ଭଗବାନ ବାମନ ଦେବଙ୍କର ଆଶ୍ରୟ ନେଉଛନ୍ତି। କିନ୍ତୁ ସ ଈଶ୍ୱର କିଂ ପରତ ପ୍ରକାର, ସିଏ କି ଈଶ୍ୱର? ଗୋପାଳ ମହାରାଜ କହୁଛନ୍ତି କିଂ ପରତ, ଅନ୍ୟର ଉପାସରେ ଆଶ୍ରୟ କରୁଛନ୍ତି, ସେ କି ଈଶ୍ୱର? ଗୋପାଳ ମହାରାଜ କହୁଛନ୍ତି, ହିୟର ଇଜ୍ ଆନ୍ ଆଟେମ୍ପ୍ଟ ଟୁ ଫାଇଣ୍ଡ ଦି ସୁପ୍ରିମ୍ କଣ୍ଟ୍ରୋଲର ଅର୍ ଈଶ୍ୱର, ପରମ ଈଶ୍ୱର କିଏ ଏଇଥିରେ ବର୍ଣ୍ଣନା କରାଯାଉଛି ଏଇ ଶ୍ଳୋକରେ ଲକ୍ଷ୍ମୀ ଦେବୀ କହୁଛନ୍ତି। ତାପରେ ଈଶ୍ୱର ତେଣୁ ଏଇଭଳି ଭାବରେ ସମୁଦ୍ର ମନ୍ଥନ ଲୀଳାରେ ଅନ୍ତିମରେ 14 ରତ୍ନ ବାହାରିଥିଲେ, ଅନ୍ତିମରେ ଅମୃତ ବାହାରିଲେ। ଅମୃତ ଭଗବାନଙ୍କର ଆଉ ଜଣେ ଅବତାର ଧନ୍ୱନ୍ତରୀ, ସେ ଧନ୍ୱନ୍ତରୀ ସେ ଅମୃତ ଭାଣ୍ଡକୁ ଧରିକି ଯେତେବେଳେ ବାହାରିଲେ ସମୁଦ୍ରରୁ, ଅସୁରମାନେ ତାଙ୍କ ହାତରୁ ଜବରଦସ୍ତି ଛଡ଼େଇକି ନେଇଗଲେ। କିନ୍ତୁ ଦେବତାମାନେ ହତାଶ ହେଇକିରି ଭଗବାନଙ୍କ ସ୍ମରଣ କଲେ, ଯେତେବେଳେ ଭଗବାନ କ'ଣ କଲେ ନା ମୋହିନୀ ରୂପରେ ଆଶୀର୍ବାଦ ବ୍ୟବହାର କଲେ। ଅସୁରମାନେ ଯଦିଓ ଅମୃତ ଭାଣ୍ଡକୁ ନେଇକିରି ଡାହିଁଥିଲେ, କିନ୍ତୁ ସେମାନେ ପିଇ ପାରିଲେନି, ଭଗବାନଙ୍କ ମାୟା ଦ୍ୱାରା ସେ ମୋହିତ ହେଇକିରି ତାଙ୍କ ଭିତରେ ଝଗଡ଼ା ଆରମ୍ଭ ହେଲା। ମିଥ କଳି ଅଭୂତ ଏସା, ତାଙ୍କ ଭିତରେ କଳି କଳି ଆରମ୍ଭ ହେଇଗଲା, ଏବଂ ସେ କହିଲେ ଅହମ୍ ପୂର୍ବଂ ଅହମ୍ ପୂର୍ବଂ ନ ତମିତି କହୁ, ମୁଁ ଆଗ ପିଇବି, ମୁଁ ବହୁତ ପରିଶ୍ରମ କରୁଛି, ତୁ କିଛି କରୁନୁ। ତାଙ୍କ ଝିଅ ଆଉ ଜଣଙ୍କୁ ଛଡ଼େଇ ନେଉଥିଲେ, ଜଣେ ଆଉ ଜଣେ ତା ଠୁ ଛଡ଼େଇନି, ଏମିତି ଯାଇକି କେହି ପିଇ ପାରୁନାହାନ୍ତି। ଭଗବାନ ସେହି ସମୟରେ ମୋହିନୀ ରୂପରେ ଆସିବା ବିବାହ ହେଇଗଲେ, ମୋହିନୀ ରୂପ ଦେଖି ସମସ୍ତ ଅସୁରମାନେ ସ୍ତବ୍ଧ ହେଇଗଲେ। ତାଙ୍କର ସୌନ୍ଦର୍ଯ୍ୟ ଦେଖିକିରି ସିଏ ଆଉ ଅମୃତ କ'ଣ ପାନ କରିବେ, ତାଙ୍କ ପାଖକୁ ଯାଇକିରି ତାଙ୍କୁ ଦେଇଦେଲେ ଅମୃତ ବାଣ୍ଟ, କହିଲେ ଆପଣ ନେଇକିରି ଆମକୁ ଏଟାକୁ ଦିଅନ୍ତୁ, ବାଣ୍ଟନ୍ତୁ, ଆମର ଭାଇ ଦେବତାମାନେ ଆମେ କଶ୍ୟପଙ୍କର ସମସ୍ତ ପୁତ୍ର, ଆମେ ତ ଝଗଡ଼ା ହେଇଯାଇଛି, ତେଣୁ ଆପଣ ଏଇଟାକୁ ସମାଧାନ କରନ୍ତୁ। ତେଣୁ ଭଗବାନ ମହିନ ରୂପରେ ଆସିକିରି ଏବଂ ସୁରାସୁରଗଣା ସମଦେଶ କାଳ ଦେବତାମାନଙ୍କୁ ଏବଂ ଅସୁରମାନଙ୍କୁ ଅଲଗା ଅଲଗା ପଙ୍କ୍ତିରେ ରଖିକିରି ଭଗବାନ ଦେବତାମାନଙ୍କୁ ସବୁ ଅମୃତ ପାନ ଦେଲେ କିନ୍ତୁ ଅସୁରମାନଙ୍କୁ ସେଥିରୁ ବଞ୍ଚିତ କଲେ। ତେଣୁ ଏଇ ଶ୍ଳୋକରେ ନା ପୂର୍ବ ଶ୍ଳୋକରେ 9:28 ସେଥିରେ ନାହିଁ ଏ ସୁଖଦେବ ସେମିତି କହୁଛନ୍ତି ଯେ ଏବଂ ସୁରାସୁରଗଣ ସମଦେଶ କାଳ ହେତୁ ଅର୍ଥ କର୍ମ ମତେ ଓ ବି ଫଳେ ବିକଳ୍ପା ତତ୍ରାମୃତ ସୁରାଗଣ ଫଳ ମଞ୍ଜସାପୁ ଯତ୍ପାଦ ପଙ୍କଜ ରଜା ଶ୍ରେଣାନ ଦତ୍ୟା। ଏଇଭଳି ଭାବରେ ଦେବତା ଏବଂ ଅସୁରମାନେ ଯଦିଓ ସମାନ ଭାବରେ ଏକ ସମୟରେ ଏକ ସ୍ଥାନରେ ଏକ ହତ ନେଇକିରି ବା ମତି ନେଇକିରି ସବୁ କର୍ମ କରିଛନ୍ତି କିନ୍ତୁ ଫଳ ବିକଳ୍ପ ଫଳ ଓଲଟା ହେଲା ମାନେ ଫଳ ଅଲଗା ଅଲଗା ହେଲା। ଦେବତାମାନେ ତତ୍ରା ମୃତ ସୁରଗଣା ଫଳ ମଞ୍ଜସାକୁ ବହୁତ ସହଜରେ ସେମାନେ ଅମୃତ ପାନ କଲେ କିନ୍ତୁ ଯତ୍ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା ଦୈତ୍ୟମାନେ ଯେହେତୁ ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି ତେଣୁ ସେମାନେ ସେ ଅମୃତରୁ ବଞ୍ଚିତ ହେଲେ। ତେଣୁ ସମୁଦ୍ର ମନ୍ଥନ ଲୀଳାର ଇଏ ହେଉଛି ସାର ଜିନିଷ। ତେଣୁ ଏ କଥା ଯେତେବେଳେ ଅସୁର ଇଏ ଶିବଜୀ ଜାଣିଲେ ଯେ ଭଗବାନ ଏଭଳି ମୋହିନୀ ରୂପରେ ଆସିଥିଲେ ସିଏ ତାଙ୍କର ଅମୃତପାନ କରିବା ପାଇଁ ତାଙ୍କର ଆଗ୍ରହ ନାହିଁ ଅମୃତପାନ କରି ସେ ଯାଇନଥିଲେ। ଯେତେବେଳେ ବିଷ ଆସିଲା ବିଷ ବାହାରିଲା ସେତେବେଳେ ଦେବତାମାନେ ଆସିକିରି ଶିବଜୀଙ୍କୁ ପ୍ରାର୍ଥନା କଲେ ଟିକେ ଏ ବିଷଟା ଆମକୁ ଉଦ୍ଧାର କର ବୋଲି। କିନ୍ତୁ ଅମୃତ ଯେତେବେଳେ ବାହାରିଲା ସେତେବେଳେ ନିଜେ ପାରୁନି ସେତେବେଳେ ଶିବଜୀଙ୍କ ପାଖକୁ ଆସିନାହାନ୍ତି। ଏ ଦେବତାମାନଙ୍କର ଇଏ ଗୋଟେ ସ୍ୱାର୍ଥପରତା ଯାହା ହଉ କିନ୍ତୁ ଭଗବାନ ଯେତେବେଳେ ଜାଣିଲେ ଶିବଜୀ ଯେ ଭଗବାନ ଏଇଭଳି ଭାବରେ ମୋହିନୀ ରୂପରେ ଆସିଥିଲେ ବୋଲି ତେଣୁ ତାଙ୍କର ସେ ମୋହିନୀ ରୂପ ଦେଖିବା ପାଇଁ ଇଚ୍ଛା ହେଲା। ତେଣୁ ସିଏ ତାଙ୍କର ତାଙ୍କ ପତ୍ନୀ ଉମା ଏବଂ ଶିବଗଣଙ୍କ ସହିତ ଯାଇକି ବୈକୁଣ୍ଠ ଲୋକରେ ଯାଇ ପହଞ୍ଚିଲେ। ବୈକୁଣ୍ଠ ଲୋକରେ ଯେତେବେଳେ ପହଞ୍ଚିଲେ ଭଗବାନ ତାଙ୍କୁ ସୁନ୍ଦର ଭାବରେ ସ୍ୱାଗତ କଲେ ସମସ୍ତଙ୍କୁ ଗୋଟେ ଗୋଟେ ଫ୍ଲାଟ୍ ଦିଆହେଲା ରହିବା ପାଇଁ ରହିଲେ ସବୁ ହେଲା। ତାପରେ ଭଗବାନ ପାଖରେ ଏଇକି ଖାଇପିଆ ସରିଲା ପରେ ଆସି ଭଗବାନ ପାଖରେ ଶିବଜୀ ପ୍ରାର୍ଥନା କରୁଛନ୍ତି। ଏଇ ପ୍ରାର୍ଥନା ହେଉଛି ସେଇଟା ଦେବଦେବ ଜଗଦ୍ୱ୍ୟାପୀ ଜଗଦୀଶ ଜଗନ୍ମୟ। ସାଧାରଣତଃ ଦେବଦେବ କହିଲେ ମହାଦେବ ହେଉଛନ୍ତି ଶିବଜୀ ବୋଲି କୁହାଯାଉଛନ୍ତି କିନ୍ତୁ ଶିବଜୀ ଏଠି ନିଜେ କହୁଛନ୍ତି ଆପଣ ହେଉଛନ୍ତି ଦେବତା ମୋର ମଧ୍ୟ ଆପଣ ହେଉଛନ୍ତି ଦେବତା ଦେବଦେବ ଜଗଦ୍ୱ୍ୟାପୀ। ଶିବଜୀ ଯଦିଓ ସବୁଠାରେ ବ୍ୟାପିକି ରହିଛନ୍ତି କିନ୍ତୁ ତଥାପି ଶିବଜୀ କହୁଛନ୍ତି ଯେ ଆପଣ ହେଉଛନ୍ତି ପ୍ରକୃତ ଜଗଦ୍ୱ୍ୟାପୀ ସବୁଠାରେ ଆପଣ ରହିଛନ୍ତି ଏବଂ ଆପଣ ହେଉଛନ୍ତି ଜଗଦୀଶ ଜଗତର ନିୟନ୍ତ୍ରଣକାରୀ ହେଉଛନ୍ତି ଆପଣ ଭଗବାନଙ୍କୁ ଶିବଙ୍କୁ ମଧ୍ୟ ଈଶ୍ୱର ବୋଲି କୁହାଯାଉଛି। ଇଏ ହେଉଛନ୍ତି ଆମର ସେଠି ଯେଉଁ ଅଛନ୍ତି ଚନ୍ଦ୍ରଶେଖର ଶିବଜୀ ବିଭିନ୍ନ ପ୍ରକାର ଈଶ୍ୱର ବୋଲି କୁହାଯାଉଛି ତାଙ୍କୁ ଈଶ୍ୱର ମାନେ ଶିବଜୀଙ୍କୁ ଈଶ୍ୱର 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 ବୋଲି କୁହାଯାଉଛି ଚନ୍ଦ୍ରଶେଖର ଈଶ୍ୱର ସେଠି ଯେଉଁ ଅଛନ୍ତି ପାହାଡ଼ ଉପରେ ଆମର ସେ ପଛପଟେ ଯେଉଁ ଆସନାଶ୍ୱର ବିଭିନ୍ନ ଈଶ୍ୱର ସବୁ ରହିଛନ୍ତି କିନ୍ତୁ ଶିବଜୀ ଯିଏ ଈଶ୍ୱର ସିଏ ବର୍ତ୍ତମାନ କହୁଛନ୍ତି ଭଗବାନଙ୍କୁ ଆପଣ ହେଉଛନ୍ତି ଈଶ୍ୱର ଜଗତ ଈଶ୍ୱର ଏବଂ ଜଗନ୍ମୟ ଆପଣଙ୍କ ଏଇ ଜଗତ ହେଉଛି ଆପଣଙ୍କର ଶରୀର ବପୁ ଜଗନ୍ମୟ ଏବଂ ସର୍ବେଶାମ ବି ଭାବାନାମ ସମସ୍ତ ଯିଏ ଯେଉଁ ପ୍ରକାର ଭାବ ଯେତେବେଳେ ସାଧାରଣ ପ୍ରକାର ପାଞ୍ଚ ପ୍ରକାର ଭାବ ଅଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ପାଞ୍ଚ ପ୍ରକାର ଭାବ ଅଛି କିନ୍ତୁ ସବୁ ଭାବରେ ଭଗବାନ ତୋ ମହାତ୍ମା ହେତୁ ଈଶ୍ୱର ଆପଣ ହେଉଛନ୍ତି ସମସ୍ତଙ୍କ ଭାବର ଆଦାନ ପ୍ରଦାନ କରୁଛନ୍ତି ଆତ୍ମା ହେତୁ ଈଶ୍ୱର ହେଇକିରି ଆପଣ ସବୁ ଭାବର ଆଦାନ ପ୍ରଦାନ କରୁଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଲର୍ଡ ଶିବ ଇଜ୍ ସମଟାଇମ୍ସ କଲ୍ଡ ମହେଶ୍ୱର ଆଣ୍ଡ ସୋ ପିପୁଲ୍ ଥିଙ୍କ୍ ଦ୍ୟାଟ୍ ଲର୍ଡ ଶିବ ଇଜ୍ ଏଭ୍ରିଥିଙ୍ଗ। ଶିବଙ୍କୁ କୁହାଯାଉଛି ମହେଶ୍ୱର ବୋଲି କୁହାଯାଉଛି ତେଣୁ ସାଧାରଣ ଲୋକମାନେ ଭାବୁଛନ୍ତି ଶିବ ହେଉଛନ୍ତି ସବୁକିଛି କିନ୍ତୁ ବଟ୍ ହିୟର୍ ଲର୍ଡ ଶିବ ଆଡ୍ରେସେସ୍ ଲର୍ଡ ବିଷ୍ଣୁ ଆଜ୍ କ'ଣ ଜଗଦୀଶ। ଏଠି ସେଇ ମହେଶ୍ୱର ଭଗବାନ ବିଷ୍ଣୁକୁ ଜଗଦୀଶ ବୋଲି ସମ୍ବୋଧନ କରୁଛନ୍ତି ଦି ମାଷ୍ଟର୍ ଅଫ୍ ଦି ୟୁନିଭର୍ସ। ଜଗଦୀଶ ଅର୍ଥ ହେଉଛି ଜଗତର ସେ ହେଉଛନ୍ତି ଈଶ୍ୱର ବା ନିୟନ୍ତ୍ରଣକାରୀ ବା ମାଲିକ। ଲର୍ଡ ଶିବ ଇଜ୍ ସମଟାଇମ୍ସ କଲ୍ଡ ବିଶ୍ୱେଶ୍ୱର ବଟ୍ ହିୟର୍ ହି ଆଡ୍ରେସେସ୍ ଲର୍ଡ ବିଷ୍ଣୁ ଆଜ୍ ଜଗନ୍ମୟ। ଶିବଙ୍କୁ ମଧ୍ୟ ବିଶ୍ୱେଶ୍ୱର ବୋଲି କୁହାଯାଉଛି, ବିଶ୍ୱନାଥ, କାଶୀରେ ବିଶ୍ୱନାଥ ଅଛନ୍ତି ବିଶ୍ୱେଶ୍ୱର। କିନ୍ତୁ ସେଇ ବିଶ୍ୱନାଥ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେତେବେଳେ ସେ କହୁଛନ୍ତି ଆପଣ ହେଉଛନ୍ତି ପ୍ରକୃତ ଜଗଦୀଶ୍ୱର, ଜଗନ୍ମୟ। ଏଭ୍ରିଥିଙ୍ଗ ଦ୍ୟାଟ୍ ଇଭିନ୍ ଇଣ୍ଡିକେଟିଂ ଦ୍ୟାଟ୍ ଇଭିନ୍ ବିଶ୍ୱେଶ୍ୱର ଇଜ୍ ଅଣ୍ଡର ଲର୍ଡ ବିଷ୍ଣୁଜ୍ କଣ୍ଟ୍ରୋଲ। ବିଶ୍ୱେଶ୍ୱର ବା ଶିବ ତାର କହିବାର ଉଦ୍ଦେଶ୍ୟ ହେଉଛି ମୁଁ ମଧ୍ୟ ଆପଣଙ୍କର ଅଧୀନରେ ଅଛି, ତେଣୁ ସେ ଭଗବାନ ଏଭଳି ପ୍ରାର୍ଥନା କରୁଛନ୍ତି। ତାପରେ ପୁରୁଷାୟ ମହିଯସେ ସର୍ବଭୂତ ନିବାସାୟ ବାସୁଦେବାୟ ସାକ୍ଷିଣ। ଏଇଟା କାଲିକ ଭାଇ ଆଉ ଗୋଟେ ବାମନଦେବଙ୍କର ବର୍ଣ୍ଣନା କରାଯାଉଛି, ବାମନଦେବ ବିଷୟରେ କାଲିକ ବର୍ଣ୍ଣନା କରିବା। ଆଜି ସମୁଦ୍ର ମନ୍ତ୍ରୀ ଲାଭ ଶେଷ ହେଲା। ଜୟ ଶ୍ରୀମନ୍ତ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେଖି ଓ ପ୍ରମାନନ୍ଦ।